6:4 ଯାକୁବ ନିଜ ଗୃହକୁ ଫେରିଯିବାକୁ ଇଚ୍ଛା କଲା, କିନ୍ତୁ ଏସ ସକାଶେ ଭୟ କଲା। ଯେଉଁମାନେ ଅନ୍ୟକୁ ପ୍ରତାରଣ କରନ୍ତି, ଠକନ୍ତି, ଅନ୍ୟମାନଙ୍କ ଠାରୁ ପ୍ରତିଶୁଦ୍ଧ ପାଇଁ ଭୟ କରନ୍ତି। ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଗୋଟିଏ ରାତ୍ରରେ ଜଣେ ଲୋକ ଯାକୁବ ନିକଟକୁ ଆସିଲା, ପୁଣି ରାତ୍ର ସାରା ଯାକୁବ ସହ ମଲ୍ଲଯୁଦ୍ଧ କଲା। ସୂର୍ଯ୍ୟୋଦୟ ସମୟରେ ସେ ଯାକୁବର ଉରୁ ସନ୍ଧି ଖସେଇଦେଲା। ସେ ଲୋକ ଈଶ୍ୱରଙ୍କ ଠାରୁ ବୋଲି ଯାକୁବ ଜାଣିପାରିଲା। ତେଣୁ ଯାକୁବ ଆଉ ଯୁଦ୍ଧ ନ କରି କହିଲେ, ମୋତେ ଆଶୀର୍ବାଦ ନ କଲେ ମୁଁ ଛାଡ଼ିବି ନାହିଁ। ସେ ଲୋକ ଯାକୁବକୁ କହିଲେ, ତୁମ୍ଭ ନାମ ଆଉ ଯାକୁବ ରହିବ ନାହିଁ, କିନ୍ତୁ ଇସ୍ରାଏଲ। ଇସ୍ରାଏଲର ଅର୍ଥ ଈଶ୍ୱରଙ୍କ ସହ ଯୁଦ୍ଧ କରି ଜୟ କରିବା ଯୋଦ୍ଧା। ଈଶ୍ୱର ପ୍ରତାରକ ଯାକୁବକୁ ଦୁର୍ବଳ କରି ତାହାକୁ ପରିବର୍ତ୍ତନ କରି ଯୋଦ୍ଧା କଲେ। ତହିଁରେ ଇସ୍ରାଏଲ ଶାନ୍ତିର ସହ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ଜୀବିତ ଈଶ୍ୱରଙ୍କ ଉପାସନା କରୁଥିବା ଗୋଟିଏ ମହାନ ଜାତିର ସେ ଆଦିପିତା ହେଲେ। ବନ୍ଧୁଗଣ, ଆମେ ସମସ୍ତେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯୁଦ୍ଧ କରୁ, ଯେତେବେଳେ ଅନ୍ୟମାନଙ୍କୁ ପ୍ରତାରଣ କରୁ। କିନ୍ତୁ ଈଶ୍ୱର ଆମକୁ ପରିବର୍ତ୍ତନ କରିବା ପାଇଁ ଜଣେ ପୁରୁଷକୁ ପଠାଇଲେ, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ।